ନମସ୍କାର, ମୋ ନାଁ ପ୍ରିୟଙ୍କା ପ୍ରଧାନ। ଆମ ଆଦିବାସୀ ଗାଁ ଚାଲିଆ 21 ନମ୍ବର ୱାର୍ଡରୁ କହୁଛି। ଆଉ କିଛି ଦିନ ତଳେ ଆମମାନଙ୍କର ସାହି ବହୁତ ଅସନା କଳିଆ ଆବର୍ଜନା ହେଇକି ଅସନା ପରିଷ୍କାର ହେଇକି ଅପରିଷ୍କାର ହେଇକି ଆମେ ରହୁଥିଲୁ, କିନ୍ତୁ ଏବେ ମାସେ 2 ମାସ ହେଲା ଆମମାନେ ଆମଙ୍କ ସାହିକୁ ଭଲ ଭାବରେ ପରିଷ୍କାର ମଧ୍ୟ ବିଏମ୍ସି ଲୋକ କରୁଛନ୍ତି ଆଉ ଆମମାନେ ପରିଷ୍କାର ପରିଚ୍ଛନ୍ନ ରହିପାରୁଛୁ। ସେଥିପାଇଁ ମୁଁ ବିଏମ୍ସି ଲୋକଙ୍କୁ ଧନ୍ୟବାଦ ଦେଉଛି, ଆପଣମାନଙ୍କୁ ବି ଧନ୍ୟବାଦ ଦେଇ।